ॐ नमो भगवते वासुदेवाय भागवतम दशम स्कंद विंशतिः श्लोक एक श्री शुक उवाच तयोस्तदद्भुतंकरमा दावाग्नेर्मुख्यमात्मनः गोपास्त्रिभ्य समचक्षु प्रणम्बपदमेव च तयोस्तदद्भुतं कर्म दावाग्नेर्मुख्यमात्मनः गोपास्त्रिभ्य समचक्षु प्रणम्बपदमेव च श्रीशुकोवाच तयोस्तदद्भुतं कर्म दावाग्नेर्मुख्यमात्मनः गोपाश्रिभ्य समचक्षु प्रणम्बपदमेव च शिशुकोवाच तयोस्तदद्भुतं कर्म गोपाश्रिभ्य समचक्षु प्रणम्बपदमेव च कौन महान देवता हे जो मैंने वृंदावन में आविर्भूत होती ତାପରେ ସମସ୍ତ ପ୍ରାଣୀଙ୍କର ଜୀବନ ଓ ଖାଦ୍ୟ ପ୍ରଦାନ କରି ବର୍ଷା ଋତୁ ଆରମ୍ଭ ହେଲା। ଆକାଶରେ ଗୁରୁଗୁରୁ ମେଘ ଗର୍ଜନ ଆଉ ଦିଗନ୍ତରେ ବିଦ୍ୟୁତ ଚମକିବାକୁ ଲାଗିଲା। ଶୁଭଚାରି ସାନ୍ଦ୍ର ନୀଳାମ ବୁଧୈର୍ବ୍ୟୋମ ସଦିଦ୍ୟୁତ ସ୍ତନୈ ଅସ୍ପଷ୍ଟ ରୁଦ୍ରାଚ୍ଛନ୍ନ ବ୍ରହ୍ମୈବ ସଗୁଣଂ ବଭୂଂ ବଭୂ। ଅର୍ଥାତ୍ ଆକାଶ ସେତେବେଳେ ବିଦ୍ୟୁତ ଓ ମେଘ ଗର୍ଜନ ସହିତ ଘନ ନୀଳ ମେଘ ଦ୍ୱାରା ଆଚ୍ଛାଦିତ ଥିଲା। ଆତ୍ମା ଯେପରି ଜଡ଼ା ପ୍ରକୃତିର ତିନି ଗୁଣ ଦ୍ୱାରା ଆଚ୍ଛନ୍ନ ଥାଏ, ସେହିପରି ଆକାଶ ଓ ତାର ସ୍ୱାଭାବିକ ଜ୍ୟୋତି ଆଚ୍ଛାଦିତ ହୋଇଗଲା। ଏହିସବୁ ଭାବରେ ପ୍ରପଦ ମହାରାଜ ସେ ପ୍ରପଦ ମହାରାଜ ଏଥିରେ ଦେଇନାହାନ୍ତି ବାସ୍ୟ ତାଙ୍କର ଶିଷ୍ୟ ଯେଉଁ ମହାରାଜ ଦେଇଛନ୍ତି ମହାରାଜ ସେ କହୁଛନ୍ତି ଯେ ବିଦ୍ୟୁତକୁ ସତ୍ୟଗୁଣ ସହିତ, ଗର୍ଜନକୁ ରଜଗୁଣ ସହିତ ଏବଂ ମେଘକୁ ତମଗୁଣ ସହିତ ତୁଳନା କରାଯାଉଛି। ଏହିପରି ଭାବରେ ବର୍ଷା ଋତୁର ପ୍ରାରମ୍ଭରେ ମେଘାଚ୍ଛନ୍ନ ଆକାଶ ହେଉଛି ପ୍ରକୃତିର ଗୁଣ ଦ୍ୱାରା ପ୍ରବଳିତ ଶୁଦ୍ଧ ଆତ୍ମା ସଦୃଶ, କାରଣ ଏହି ସମୟରେ ସେ ଆଚ୍ଛାଦିତ ଥିବା ଫଳରେ ତାର ଅତି ଉଜ୍ଜଳ ପ୍ରକୃତି ଜଡ଼ ଗୁଣାବଳୀର ଆଚ୍ଛନ୍ନତା ଭିତରେ ଦେଇ ନିଷ୍ଫଳ ଭଳି ପ୍ରତିଭାତ ହୁଏ। ତେଣୁ ଏହି ଦଶମ ସ୍କନ୍ଧ 20 ବର୍ଷା ଋତୁ ଏବଂ ଶରତ ଋତୁ ଏହି ଦୁଇଟି ଋତୁ ବିଷୟରେ ବର୍ଣ୍ଣନା କରାଯାଉଛି। ଶ୍ରୀମଦ୍ ଭାଗବତରେ ଯେହେତୁ ସମସ୍ତ ବିଷୟ ରହିଛି, ସେଥିପାଇଁ ଏ ବର୍ଷା ଋତୁ ମଧ୍ୟ ବର୍ଣ୍ଣନା କରାଯାଉଛି। ଆ ପୂର୍ବରୁ ଗ୍ରୀଷ୍ମ ଋତୁ ବିଷୟରେ ବର୍ଣ୍ଣନା କରାଗଲା, କେମିତି ଭଗବାନ କାଳିଆ ଦମନ କଲେ, ତାପରେ ଯେଉଁ ଦେବାଗ୍ନି ନିର୍ବାପନ କଲେ, ତାପରେ ଗ୍ରୀଷ୍ମ ଦିନର କଥା ସବୁ ଗ୍ରୀଷ୍ମ ଦିନ ଘଟଣା। ତେଣୁ ଏଇ ଯେଉଁ କାଳିଆ ଦମନ, ତାପରେ ଦେବାଗ୍ନି ବଚନ, ଦୁଇ ପ୍ରକାର ଦୁଇ ଧରଣର ଦେବାଗ୍ନି ଭଗବାନ ଦେବାଗ୍ନିରୁ ବୃନ୍ଦାବନ ଦର୍ଶନକୁ ଉଦ୍ଧାର କରିଛନ୍ତି ଏବଂ ପ୍ରଣବାସର ପ୍ରଥ କଥା ବର୍ଣ୍ଣନା କରାଯାଇଛି। ତେଣୁ ବର୍ତ୍ତମାନ ବର୍ଷା ଋତୁ ଏବଂ ଶରତ ଋତୁର ବର୍ଣ୍ଣନା ସୁଖଦେବ ସ୍ୱାମୀ ପରିକ୍ଷିତ ମହାରାଜ କରୁଛନ୍ତି। ବିସ୍ତାର ଭାବରେ ଦଶମ ସ୍କନ୍ଧର ଦଶମ ସ୍କନ୍ଧରେ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି, କାରଣ ତା ପୂର୍ବରୁ ସଂକ୍ଷେପରେ ନବମ ସ୍କନ୍ଧ 24 ଅଧ୍ୟାୟରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ଭଗବାନଙ୍କ ଲୀଳାକୁ, ଭଗବାନ କୃଷ୍ଣଙ୍କ ଲୀଳାକୁ 3-4 ଶ୍ଳୋକରେ ବର୍ଣ୍ଣନା କରିଥିଲେ। ତେଣୁ ପରିକ୍ଷିତ ମହାରାଜ ସୁଖଦେବ ସ୍ୱାମୀଙ୍କୁ ପ୍ରାର୍ଥନା କରିଥିଲେ ଯେ ଏଇ ଯେଉଁ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ତେଣୁ ସୁଖଦେବ ସ୍ୱାମୀ ଏଇ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବେ 9 ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଏଇଠି ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସିଯାଉଛି ବୃନ୍ଦାବନରେ, ତେଣୁ ବର୍ଷା ଋତୁ ଏବଂ ବର୍ଷା ଋତୁ ପରେ ଶରତ ଋତୁ ଆସୁଛି, ତେଣୁ ଏଇ ଦୁଇଟି ଋତୁର ବର୍ଣ୍ଣନା ଏଠି ବର୍ଣ୍ଣନା କରୁଛନ୍ତି ସୁଖଦେବ ସ୍ୱାମୀ। ତେଣୁ ତଥା ଶବ୍ଦ ବ୍ୟବହାର କରାଯାଇଛି, ତଥା ତାପରେ କ'ଣ ହେଲା ନା ଏବଂ ଏହିଭଳି ଭାବରେ ଏଇ ଯେଉଁ ଭଗବାନ ଲୀଳା ସବୁ ହେଉଛି ଏ ବୃନ୍ଦାବନ ରହୁଛି, ତେଣୁ ବା ଅରଣ୍ୟରେ ରହୁଛି ସେସବୁ ଜଙ୍ଗଲରେ ବୃନ୍ଦାବନ ଅରଣ୍ୟରେ ସେସବୁ ଘଟଣା ହେଉଛି ଭଗବାନ ଲୀଳା ସବୁ ଗୋପୀ ସ୍ତ୍ରୀମାନେ ଗୋପୀ ସ୍ତ୍ରୀମାନେ ଗୋପୀମାନେ ଏମାନେ ତ ଯାଇପାରୁନାହାନ୍ତି, ସେମାନେ ଗୃହରେ ରହୁଛନ୍ତି, ତେଣୁ ଭଗବାନର ଶାଖାମାନେ ଯେତେବେଳେ ଫେରୁଛନ୍ତି ସନ୍ଧ୍ୟାବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ଭଗବାନ ଲୀଳାଙ୍କୁ ଶୁଣିକରି ତୟୋସ୍ତଦ୍ଭୁତ କର୍ମ, ଭଗବାନଙ୍କ କର୍ମ ସବୁ ଅଦ୍ଭୁତ କର୍ମ ସବୁବେଳେ, ତେଣୁକରି ଲୋକମାନେ ବୁଝିପାରନ୍ତି ନାହିଁ ସେ କହନ୍ତି ଏସବୁ କଳ୍ପନା। ତେଣୁକରି ଆମର ବୈଦିକ ଯେଉଁ ରହିଛି ଗ୍ରନ୍ଥ ସବୁ ସେମାନେ କହନ୍ତି ଦିସ୍ ଇଜ୍ ମାଇଥୋଲୋଜି, ମାଇଥୋଲୋଜି ମାନେ କଳ୍ପନା। ଏହିସବୁ କେମିତି ସମ୍ଭବ?
ଏଇଟା ଅସମ୍ଭବ ଜିନିଷ, ଏଇଟା ସବୁ କଳ୍ପନା, କୋଟି କୋଟି ବର୍ଷ ତଳର କଥା। ଏଭଳି ଭାବରେ ସବୁ କରିଥିଲେ ସବୁ ଅଦ୍ଭୁତ କର୍ମ, କିନ୍ତୁ ଯେହେତୁ ସେମାନେ ଏଇ ଠିକ୍ ଧାରାରେ ଆସୁନାହାନ୍ତି ସେଇଠି ସେମାନେ ବୁଝିପାରୁନାହାନ୍ତି, ସେଥିପାଇଁ ତାଙ୍କୁ ଲାଗୁଛି ଏସବୁ କଳ୍ପନା, ଇଏ ହେଉଛି ମାଇଥୋଲୋଜି। କିନ୍ତୁ ଏସବୁ ସତ୍ୟ ଘଟଣା। ସୁଖଦେବ ଗୋସ୍ୱାମୀ ଗପ କହିବା ପାଇଁ ବା କଳ୍ପନିକ ଜିନିଷ କହିବା ପାଇଁ କାହିଁକି ସେଠି ବସିବେ? ପରୀକ୍ଷିତ ମହାରାଜ ଯିଏକି ତାଙ୍କର ସତଦିନ ଆୟୁଷ ଅଛି, ସେ କିଛି ଖାଦ୍ୟ ଗ୍ରହଣ କରୁନାହାନ୍ତି, କିଛି ପାନୀୟ ଗ୍ରହଣ କରୁନାହାନ୍ତି, ସେଇ କଳ୍ପନା ଶୁଣିବା ପାଇଁ କ'ଣ ଯାଉଛନ୍ତି? ସେଠି କିଛି ବସିଛନ୍ତି। ସୁଖଦେବ ଗୋସ୍ୱାମୀ ଏଭଳି ନିର୍ବୃତ ନିରତ ଥିଲେ ଯିଏକି ଗୋଟିଏ ସ୍ଥାନରେ ଅଧ ଘଣ୍ଟା ବି ଅଧିକ ରୁହନ୍ତି ନାହିଁ, ଉଲଗ୍ନ ସବୁବେଳେ ରୁହନ୍ତି। ସେ ଗୋଧନ ମାତ୍ର ଗୃହେଶ ଗୃହ ମେଦିନ ଅପେକ୍ଷତ ମହାଭାଗ ତିଥି ପୂର୍ବନ୍ତ ଶ୍ରମଣ ପ୍ରବନ୍ଧ ମହାରାଜ ତାଙ୍କ ଭଗବାନ ତପ ଅଧଘଣ୍ଟାଟେ ମ୍ୟାକ୍ସିମମ୍ ଅଧଘଣ୍ଟାଟେ ସେ ରହିବ କେଉଁ ସ୍ଥାନରେ, କିନ୍ତୁ ସେ ସାତ ଦିନ ସାତ ରାତି ଧରି ଭଗବାନ କଥା ବର୍ଣ୍ଣନା କରୁଛନ୍ତି। ଏସବୁ କଳ୍ପନା ବର୍ଣ୍ଣନା କରାଯାଉନି, ଏସବୁ ପ୍ରକୃତ ଘଟଣା। ଭଗବାନ କର୍ମ ସବୁ ଅଦ୍ଭୁତ। ଆମର ଯେତେବେଳେ ଭାଗବତଙ୍କର ଦଶମ ସ୍କନ୍ଧ ଶେଷ ଆଡ଼କୁ ବର୍ଣ୍ଣନା କରାଯିବ, ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ ଆବେଶ ହୋଇଯାଇଛି ତାଙ୍କର ଭଗବାନଙ୍କ ଲୀଳା ବର୍ଣ୍ଣନା କରିବା ପାଇଁ, କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରିବା ପାଇଁ ଆବେଶ ଆସିଯାଇଛି। ତେଣୁ ବଳରାମ ଭଗବାନ ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରୁନାହାନ୍ତି, କାରଣ ଏ ଲୀଳାକୁ ଯଦି ବର୍ଣ୍ଣନା କରାଯିବ ତ ସାରିବ ନାହିଁ। ଅନନ୍ତଦେବ ତାଙ୍କର ଯେଉଁ ଭଗବାନଙ୍କର ଗୁଣଗାନ କରୁଛନ୍ତି, 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି ଅନନ୍ତ କାଳ ଧରି, ସେ ଶେଷ ହେଉ ନାହିଁ। ତେଣୁ କୃଷ୍ଣ ଲୀଳାରେ ଆବେଶ ହୋଇଯାଇଛି, ଯେହେତୁ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବାନ ବଳରାମଙ୍କ ବିଷୟରେ କିଛି କୁହନ୍ତୁ, ଅଦ୍ଭୁତ ଭଗବାନଙ୍କର ବଳରାମଙ୍କର ମଧ୍ୟ ଅଦ୍ଭୁତ କର୍ମ, ଏଇ ଯେଉଁ ପ୍ରଳମ୍ବ ବଦ୍ଧ ଭଗବାନ ବଳରାମ କରିଥିଲେ ଅଦ୍ଭୁତ କର୍ମ, ବଳରାମଙ୍କର ବିଷୟରେ ବିଷୟ ଭାବରେ ବର୍ଣ୍ଣନା କରିନାହାନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଭଗବାନଙ୍କ ଅଦ୍ଭୁତ କର୍ମ କିଭଳି, ଆମେ ସ୍ନାନ କରିବା ପାଇଁ ଯାଉଛୁ ନଦୀକୁ, କିନ୍ତୁ ଭଗବାନ ବଳରାମ ଯେତେବେଳେ ସ୍ନାନ କରିବା ପାଇଁ ଚାହୁଁଛନ୍ତି, ସେ ଯମୁନା ଦେବୀଙ୍କୁ ଆହ୍ୱାନ କରୁଛନ୍ତି, ଆସ ଫଳ ପିଠିକି ମିଳିତ ଯମୁନା ହବ, ସେ ଶୁଣୁନଥିଲେ, ଯମୁନା ଦେବୀ ଶୁଣୁନଥିଲେ। ଭଗବାନ ସ୍ନାନ କରିବେ, ସେ ନଦୀ ପାଖରେ ଯିବା ଦରକାର ନାହିଁ, ନଦୀ ଆସିବ ଭଗବାନ ପାଖକୁ, ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ କର୍ମ। ତେଣୁ ଏଇସବୁ କଥା ଏଠି କୁହାଯାଉଛି, ତୟୋସ୍ତଦ୍ଭୁତମ୍ କର୍ମ, ଭଗବାନଙ୍କ ଯେଉଁ ଅଦ୍ଭୁତ କର୍ମ, ଏ ଆମର ମାନବ ଲୀଳା ନୁହଁ ସେଇଠି, ଆମର ମନୁଷ୍ୟ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ, ଯେତେ ଯୋଗ ପ୍ରାପ୍ତ ହେଲେ ମଧ୍ୟ, ଯେତେ ଯୋଗ ଶକ୍ତି ପ୍ରାପ୍ତ ହେଲେ ମଧ୍ୟ, ସେ ସବୁ କାର୍ଯ୍ୟ କରିପାରିବ ନାହିଁ। ଏ ଅଦ୍ଭୁତ କାମ, ଅଦ୍ଭୁତ କର୍ମ, ସାଧାରଣ ଲୋକମାନଙ୍କ ପାଇଁ ଯଦି କିଛି ଯୋଗ ଐଶ୍ୱର୍ଯ୍ୟ ଦେଖେଇଦେଲେ ସେ ତାକୁ ଅଦ୍ଭୁତ ଲାଗିବ ବୋଲି ଅଦ୍ଭୁତ ଲାଗିବ, ବିଶେଷ ଭାବରେ ସେଇଟି ମଧ୍ୟ ଅଦ୍ଭୁତ କର୍ମ, କିନ୍ତୁ ଭଗବାନଙ୍କ ଯେଉଁ କର୍ମ ଏ ଆ ସହିତ କି ସମାନ ହୋଇପାରିବ ନାହିଁ ଭଗବାନଙ୍କର ଅଦ୍ଭୁତ କର୍ମ। ତେଣୁ ସେଇ ତୟବସ୍ତର ଦୂତ କର୍ମ ଦାବାଗ୍ନି ମୁଖ୍ୟ ମହାତ୍ମନ, ଦାବାଗ୍ନିରେ ଯେଉଁ ଆଖି ବୁଝିଦେଲେ ସବୁ ଦାବାଗ୍ନି କୁଆଡ଼େ ଚାଲିଗଲେ, ସେମାନେ ଯେଉଁ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଗଲେ, ଆଖି ବୁଝିଦେଲା ମଧ୍ୟ ସବୁ ହେଇଗଲା। ଏସବୁ ଅଦ୍ଭୁତ କର୍ମ, ଭଗବାନଙ୍କ ଲୀଳାକୁ ସେମାନେ ଦେଖୁଛନ୍ତି, ତାଙ୍କର ସାଙ୍ଗ ବାଳକମାନେ ଦେଖୁଛନ୍ତି ଏବଂ ଦେଖିକି ଆସି ବର୍ଣ୍ଣନା କରୁଛନ୍ତି, ସେ ମଧ୍ୟ ବହୁତ ଆଶ୍ଚର୍ଯ୍ୟାନ୍ୱିତ ହେଇ ବର୍ଣ୍ଣନା କରୁଛନ୍ତି। ଭଗବତରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ଚିନ୍ତା କରୁଛନ୍ତି ଏତେ ମୁଁ ଭଗବାନଙ୍କ ବିଷୟରେ ଜାଣିଲେ ମଧ୍ୟ, ଏତେ ଏସବୁ ଜ୍ଞାନ ପାଇଲେ ମଧ୍ୟ ତଥାପି ମୁଁ କାହିଁକି ବୁଝିପାରୁ ନାହିଁ, ଆତ୍ମା ସମ୍ବନ୍ଧ ଜ୍ଞାନ। ଭଗବାନ ଅର୍ଜୁନଙ୍କର ଯାହା ହଉ ଆସନ୍ତା 10 ତାରିଖ ଗୀତା ଜୟନ୍ତୀ, ଭଗବାନ ଗୀତା କହିଥିଲେ, ତେଣୁ ଏଇ ଭଗବାନ କହୁଛନ୍ତି ଆଶ୍ଚର୍ଯ୍ୟବାଦ ପଦ୍ଧତି କଶ୍ଚିତ ଚୈନ, ଆଶ୍ଚର୍ଯ୍ୟବାଦ ପଶ୍ଚତି ତଥିବ ଚାନ୍ୟ, ଆଶୀର୍ବାଦ ଚାନ୍ୟ ଶୁଣନ୍ତି ସୂଚାନ୍ତି ନ ବେଦ ଚୈନ ପଶ୍ଚି, ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆତ୍ମା ସମ୍ବନ୍ଧ ବିଷୟରେ ଯେତେବେଳେ କୁହାଯାଉଛି, ବୁଝିପାରନ୍ତି ନାହିଁ ବୈଜ୍ଞାନିକମାନେ ବୁଝିପାରୁନାହାନ୍ତି। ତେଣୁ ଏ ଯେଉଁ ଅଦ୍ଭୁତ କର୍ମ ଆଶ୍ଚର୍ଯ୍ୟ କର୍ମ ସବୁ ଭଗବାନଙ୍କର, ଏଇସବୁ କର୍ମ ଯେତେବେଳେ କୁହାଯାଉଛି ଦାବାଗ୍ନି ମୁଖ୍ୟମାତ୍ମନ ଦାବାଗ୍ନି କେମିତି ମୁଖ୍ୟ କଲେ ସେମାନଙ୍କୁ ସେ ତାଙ୍କ ଭଗବାନଙ୍କର ବାଳକ ସାଙ୍ଗ ବାଳକମାନଙ୍କୁ ଏବଂ ଗୋପା ତ୍ରିଜ୍ଞ ସମଚକ୍ଷୁ ପ୍ରଣମ୍ବ ବଦମୀବତ ଏବଂ ପ୍ରଣମ୍ବବଦ୍ଧ ଅଠର ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଗଲା ଭଗବାନ ମଧ୍ୟ ହାରି ଯାଉଛନ୍ତି ତାଙ୍କର ସଖାମାନଙ୍କ ପାଖରେ ହାରି ଯାଉଛନ୍ତି ଭଗବାନ ସିନା ଅଧିକ ଭଗବାନ କେହି ଜିତିପାରିବେ ନାହିଁ କିନ୍ତୁ ତଥାପି ଭଗବାନ ତାଙ୍କ ସାଙ୍ଗମାନଙ୍କ ପାଖରେ ହାରି ଯାଉଛନ୍ତି ତେଣୁ ଉବାହ କୃଷ୍ଣ ଭଗବାନ ସିଦ୍ଧାମାନ ପରାଜିତ ସିଦ୍ଧାମାନଙ୍କ ପାଖରେ ପରାଜିତ ହୋଇଯାଉଛନ୍ତି ଭଗବାନ ଏବଂ ବଳରାମ ମଧ୍ୟ ପ୍ରଣବ ପାଖରେ ପରାଜିତ ହୋଇଯାଉଛନ୍ତି ସେ ତେଣୁ ଭଗବାନ ବଳଦେବ ପ୍ରଣବକୁ ନେଇକି କାନ୍ଧରେ ଯାଉଛନ୍ତି ସରି ପ୍ରଣବ ଭଗବାନ କାନ୍ଧରେ ବଳରାମଙ୍କୁ କାନ୍ଧରେ ନେଇକି ଯାଉଛନ୍ତି ତେଣୁ ଏହିସବୁ ଅଦ୍ଭୁତ କର୍ମ ସବୁ ରହିଛି ଏହିସବୁ ଅଦ୍ଭୁତ କର୍ମ ଗୋପା ଗୋପବାଳକମାନେ ଭଗବାନଙ୍କ ସାଙ୍ଗ ବାଳକମାନେ ସେମାନେ ସ୍ତ୍ରୀ ଝିଅ ସମଚକ୍ଷୁ ଗୋପୀମାନଙ୍କ ପାଖରେ ଅନେକ ସ୍ତ୍ରୀଲୋକମାନଙ୍କ ପାଖରେ ବର୍ଣ୍ଣନା କରୁଛନ୍ତି ଭଗବାନ ଲୀଳା ସେମାନେ ଆଚରଣ କରିଛନ୍ତି ଭଗବାନ କ'ଣ ଲୀଳା କଲେ ଆଜି କ'ଣ ଲୀଳା ହେଲା କିନ୍ତୁ ଭଗବାନ ଭକ୍ତମାନେ ସବୁ ଭଗବାନଙ୍କର ଚିନ୍ତା ଭଗବାନଙ୍କର ଲୀଳାକୁ ସ୍ମରଣ କରନ୍ତି ସବୁବେଳେ ସେହିଭଳି ଭାବରେ ଗୋପ ସ୍ତ୍ରୀମାନେ ସେମାନେ ମଧ୍ୟ ଚାହିଁକି ରହିଛନ୍ତି ଦଶମ ସମୟରେ 33,000 ବର୍ଣ୍ଣନା କରାଯିବ ଅଟବିଜ୍ଞାନ ଭଗବାନ କାରଣ ତ୍ରୁଟି ଯୋଗାୟତ୍ୟମ ଅପଶ୍ୟତା କୁଟୀରାମ କୁନ୍ତରମ ଶ୍ରୀମୁଖେ ଜଡ଼ି ଥିବା ପଦ୍ମକୁ ଦୋଷା ଭଗବାନ ଚାଲିଯାଉଛନ୍ତି ସକାଳେ ପିଲାମାନେ ପଳାଇଯାଉଛନ୍ତି ଭଗବାନ ବତ୍ସାଚାରଣ କରୁଥିଲେ ତାପରେ ଗାଭୀମାନ ଚାରଣ କରେଇଲେ ତେଣୁ ଭଗବାନ ଉପରେ ଦିନ ଗୁଡ଼ା ମହନି କାନରେ ଭଗବାନ ଉପରେ ଜିତଉଥିଲେ ତ୍ରୁଟି ଯୋଗାୟତେ ତମ ଅପଶ୍ୟତା ଗୋଟିଏ ତ୍ରୁଟି ଚକ୍ଷୁ ପଲକ ପଡ଼ିବା ଏ ଯେଉଁ ସମୟ ଗୋଟେ ତ୍ରୁଟି ମଧ୍ୟ ଗୋଟେ ଯୋଗ ବୋଲି ଲାଗୁଥିଲା ଦଶ ବର୍ଷ ବୋଲି ଲାଗୁଥିଲା ତାଙ୍କୁ ସ୍ୱୟଂ ଅପଶ୍ୟତ ଭଗବାନଙ୍କୁ ଅଦର୍ଶନରେ ତାଙ୍କୁ ସେହିପରି ଲାଗୁଥିଲା ତେଣୁ ମୁଁ ଯେତେବେଳେ ଏମାନେ କଥା କହୁଛନ୍ତି ଉପବାଳମାନେ କଥା କହୁଛନ୍ତି ଭଗବାନଙ୍କର ଆଉ ଭଗବାନ କଥା କିନ୍ତୁ କ'ଣ କଥା ନାହିଁ ସେମାନେ ଭଗବାନଙ୍କର ସଙ୍ଗଲାଭ କରୁଛନ୍ତି କଥା ମାଧ୍ୟମରେ ଭଗବାନ ସଙ୍ଗଲାଭ କରୁଛନ୍ତି ସମଚକ୍ଷୁ ସମ୍ୟକ ଭାବରେ ବର୍ଣ୍ଣନା କରୁଛନ୍ତି ଭଗବାନ ଲୀଳା ଅତି ସୁନ୍ଦର ଲୀଳା ଭଗବାନଙ୍କର ଅଦ୍ଭୁତ କର୍ମ ସବୁ ମଥୁରାର ସ୍ତ୍ରୀ ଲୋକମାନେ ବ୍ରାହ୍ମଣୀମାନେ ମଥୁରାର ସେମାନେ ଗୋପୀମାନଙ୍କର ଭଗବାନ କଥା ଶ୍ରବଣ କରି ସେମାନେ ଭଗବାନ ଭକ୍ତ ହୋଇଯାଇଥିଲେ ତେଣୁ ଯେତେବେଳେ ଭଗବାନ ଗାଭୀମାନଙ୍କୁ ଚାରଣ କରୁଥିଲେ ତାଙ୍କ ସାଙ୍ଗବାଳମାନେ ସାଙ୍ଗବାଳକମାନେ କ୍ଷୁଧା ଅନୁଭବ କରୁଥିଲେ ଯେତେବେଳେ ଭଗବାନ ତାଙ୍କୁ ପଠେଇଥିଲେ ଯାଅ ବ୍ରାହ୍ମଣମାନଙ୍କ ପାଖକୁ ଏମାନେ ଯଜ୍ଞ କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ ତାଙ୍କୁ କିଛି ଖାଦ୍ୟ ମାଗିଲେ ସେ ଦେବେ କିନ୍ତୁ ସେମାନେ ଶୁଣିଲେ ନାହିଁ ତେଣୁ ପରେ ଯେତେବେଳେ ଭଗବାନ ତାଙ୍କୁ ପଠେଇଲେ ତାଙ୍କ ସ୍ତ୍ରୀମାନଙ୍କ ପାଖକୁ ତାଙ୍କ ସ୍ତ୍ରୀମାନେ ଭଗବାନ କଥା ଶ୍ରବଣ କରି ଭଗବାନ ଭକ୍ତ ହୋଇଯାଇଛନ୍ତି ତେଣୁ ଯେଉଁ ସବୁ ଖାଦ୍ୟ ସେ ତିଆରି କରିଥିଲେ ଅର୍ପଣ କରିବା ପାଇଁ ସେଇ ଯଜ୍ଞରେ ଦେବ ଯଜ୍ଞରେ ସେସବୁ ଖାଦ୍ୟକୁ ତାଙ୍କର ସ୍ୱାମୀମାନଙ୍କର ଆପତ୍ତି ସତ୍ତ୍ୱେ ବିରୋଧ ସତ୍ତ୍ୱେ ସେସବୁ ଖାଦ୍ୟକୁ ନେଇ ଚାଲିଗଲେ ଭଗବାନ ପ୍ରଦାନ କରିବା ପାଇଁ ଶୁଣିଲେ ନାହିଁ ତାଙ୍କ କଥା ସର୍ବଧର୍ମାନ୍ତରିତ୍ୟ ମା ଅନେକଙ୍କ ଶରଣ ହେଉଛି ଶ୍ରେଷ୍ଠ ଭକ୍ତି ଭଗବାନଙ୍କର ଶ୍ରେଷ୍ଠ ଭକ୍ତି ହେଉଛି ଏଇଟା ସବୁଠାରୁ ବୃହତ୍ତମ ଜ୍ଞାନ ଭଗବାନ ଦେଇଛନ୍ତି ଏ କଥା ଭଗବତ ଗୀତାରେ ମାନିଲେ ନାହିଁ ତାଙ୍କର ପତ୍ନୀ ପତିମାନଙ୍କ କଥା ମାନିଲେ ନାହିଁ ଚାଲିଗଲେ ଭଗବାନ ପାଖକୁ ତେଣୁ ଏହିସବୁ ଲୀଳାକୁ ଶ୍ରବଣ କରି ଗୋପବାଳକମାନେ ଶ୍ରବଣ କଥା କହୁଛନ୍ତି ସେମାନେ ଶ୍ରବଣ କରୁଛନ୍ତି ତେଣୁ ଏହିଭଳି ଭାବରେ ସେମାନେ ବହୁତ ଆନନ୍ଦିତ ହେଉଛନ୍ତି ଗୋପବୃଦ୍ଧାଷ୍ଟ ଗୋପ୍ୟାସ୍ତ ଛୋଟ ଛୋଟ କାଲି ଯେ ଛୋଟ ଲୋକମାନେ ପିଲାମାନେ ଥିଲେ ବା ସ୍ତ୍ରୀ ଲୋକମାନେ ତାଙ୍କ ବୃଦ୍ଧ ମନ୍ତ୍ରମାନେ ଥିଲେ ଗୋପୀମାନେ ମଧ୍ୟ ଥିଲେ ତଦୁପାଲେ ବେଶ୍ମିତା ଭଗବାନଙ୍କ କଥାକୁ ଯେତେବେଳେ ଶ୍ରବଣ କରୁଥିଲେ ବହୁତ ବହୁତ ଗମ୍ଭୀରତାର ସବୁ ଶ୍ରବଣ କରୁଥିଲେ ଅନ୍ୟମାନଙ୍କ ସ୍ଥଳ ହେଉଥିଲେ ଭଗବାନ ଲୀଳା ସେମାନେ ତାଲିମ ହୋଇଯାଉଥିଲେ ଲୀଳା ଶ୍ରବଣ କରିକିରି ତେଣୁ ଏଇଟା ଶୁଣିକିରି ବିସ୍ମିତ ହୋଇଯାଉଥିଲେ ଭଗବାନ କଥା ଯେଉଁମାନେ କେବଳ ଏଇଟାକୁ ଆମର ଏଇ ଯେଉଁ ଭଗବାନ କଥାକୁ ଯେଉଁମାନେ ଶ୍ରବଣ କରିବେ ବା ଯେଉଁମାନେ ଆପ୍ରିସିଏଟ୍ କରିବେ, କେବଳ ସେମାନେ ଭଗବାନ କଥା ଏଇ ସୁନ୍ଦର କଥା ଖାଲି ଏତିକି ସେମାନେ ଚିନ୍ତା କରିବେ, ତାହେଲେ ମଧ୍ୟ ସେମାନେ ଭଗବାନ ଭକ୍ତ ହେଇଯିବେ। ଗୋପାଳ ମହାରାଜ ସ୍ଥାନରେ କଥା କହୁଛନ୍ତି କର୍ କରିଲେ ଏମାନେ ବିସ୍ମିତ ହେଇଯାଉଛନ୍ତି, ଭଗବାନ ଏତେ ଲୀଳା, ଏତେ ସୁନ୍ଦର ଲୀଳା, ଏତେ ଅଦ୍ଭୁତ ଲୀଳା। ଏ ଖାଲି ଗୋଟେ ଦିନର କଥା ନୁହଁ, ଖାଲି ଏଇ ଦରାଗ୍ନି ବଚନ ବା ଏ ଯେଉଁ ପ୍ରଣବବଧ ଖାଲି ଏତିକି ଶୁଣିଲେ ତାହେଲେ ମୂଳରୁ ଭଗବାନ ଲୀଳା ଶ୍ରବଣ କରୁଛନ୍ତି। ଛୋଟ ପିଲା ଯେତେବେଳେ ତିନି ତିନି ବର୍ଷ ଚାରି ବର୍ଷ ହୋଇଛନ୍ତି, ସେଥିପାଇଁ ଯେତେବେଳେ ବର୍ଷା ଆରମ୍ଭ କରୁଛନ୍ତି, କେତେ ଅଭାସର ବକାଶର ସମସ୍ତ ଲୀଳାକୁ ସେ ଶ୍ରବଣ କରୁଛନ୍ତି, ଶୁଣିକି ସେମାନେ ବିସ୍ମିତ ହେଇଯାଉଛନ୍ତି। ଏବେ ମଧ୍ୟ ଯେମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଏଇ ଯେଉଁ ଭଗବାନ ଲୀଳା ଶ୍ରବଣ କରିବେ, ସେମାନେ ବି ଏସବୁ କାଳ୍ପନିକ କଥା, ପ୍ରକୃତ କଥା ନୁହଁ। ଯେଉଁମାନେ ଭଗବାନ ଭକ୍ତ ଏଇ ଉପରିସ୍ଥ ଧାରାରେ ଶ୍ରବଣ କରୁଛନ୍ତି ସେମାନେ ଏଇଟା ବୁଝିପାରିବେ, ନହେଲେ ଅନ୍ୟମାନେ ବୁଝିପାରିବେ ନାହିଁ ଭଗବାନ ଲୀଳା ଏଭଳି ଅଦ୍ଭୁତ। ତେଣୁ ମେନିରେ ଦେବ ବିପ୍ଲବରୁ କୃଷ୍ଣ ରାମ ଭଜଙ୍ଗତ, ତେଣୁ ସେମାନେ ଭଗବାନ ଲୀଳାକୁ ଏଇସବୁ ଐଶ୍ୱର୍ଯ୍ୟ ଭଗବାନ ପ୍ରଦର୍ଶନ କରୁଛନ୍ତି, କିନ୍ତୁ ଯେତେ ଐଶ୍ୱର୍ଯ୍ୟ ପ୍ରଦର୍ଶନ କଲେ ମଧ୍ୟ ବୃନ୍ଦାବନବାସୀମାନେ ସେମାନେ ତାଙ୍କୁ ଭଗବାନ ବୋଲି ଭାବନ୍ତି ନାହିଁ। ଇଏ ହେଉଛି ଭଗବାନଙ୍କ ମାଧୁର୍ଯ୍ୟ। ତାଙ୍କର ଆମର ବିଶ୍ୱନାଥ ଚତୁର୍ଥ ତାଙ୍କ ଭାଷାରେ କହୁଛନ୍ତି, ତାଙ୍କର ଯେଉଁ ସମ୍ବନ୍ଧ ରହିଛି ସେ ଶିଥିଳ ହେଉନାହିଁ। ଯଦି ଯେମିତି ଯଶୋଦା ମା ଯେତେବେଳେ ଦେଖିଲେ କୃଷ୍ଣଙ୍କର ମୁଖରେ, ଯେତେବେଳେ ସମଗ୍ର ବିଶ୍ୱକୁ ଦେଖିଲେ, ନିଜକୁ ମଧ୍ୟ ଦେଖିଲେ, ସେତେବେଳେ ଟିକେ ଶିଥିଳ ହେଇଯାଇଥିଲା, ଇଏ ମୋର ପୁଅ ନୁହଁ, ଇଏ ହେଉଛି ଭଗବାନ, ଏଇଭଳି ଚିନ୍ତା କରୁଥିଲେ। ପୁଣି ସେସବୁ ବିସ୍ମିତ ହେଇଗଲେ, ବୋଲିଗଲେ ପୁଣି ସେସବୁ ତାଙ୍କର ସମ୍ବନ୍ଧ ଜ୍ଞାନ ଯେଉଁ ରହିଛି ଭଗବାନଙ୍କୁ ବ୍ରଜେଇ ପ୍ରସିଦ୍ଧ ନବନୀତ ଚୌର, କୃଷ୍ଣ ଆସିଗଲେ ଆମର ଜଣେ ଯଦି ବହୁତ ଉନ୍ନତ ଜଣେ ସ୍ତରରେ ଅଛନ୍ତି, ଯେତେବେଳେ ଆସିଲେ ତାଙ୍କୁ ସମସ୍ତେ ପ୍ରଣାମ କରିବେ, କିନ୍ତୁ କୃଷ୍ଣ ଯଦି ବୃନ୍ଦାବନ କେଉଁଠି ଆସିକି ପହଞ୍ଚିଗଲେ କିଏ ତାଙ୍କୁ ପ୍ରଣାମ କରନ୍ତି ନାହିଁ, ସେ ଜଣେ ଇଏ ଚୋର ଆସିଗଲା, ଲବଣୀ ଚୋର ଆସିଗଲେ, ବ୍ରଜେଇ ପ୍ରସିଦ୍ଧ ନବନୀତ ଚୌର, ବ୍ରଜେ ସେ ଏଇଭଳିଆ ପ୍ରସିଦ୍ଧ ହେଇଥିଲେ ନବନୀତ ଚୌର ହିସାବରେ, ଭଗବାନ ହିସାବରେ ପ୍ରସିଦ୍ଧ ନଥିଲେ, ନବନୀତ ଚୌର ହିସାବରେ ପ୍ରସିଦ୍ଧ ଥିଲେ। ଗୋପାମାନଙ୍କ ଯୁକୁଳ ଗୋପୀମାନଙ୍କ ବସ୍ତ୍ରଚରଣ କରିଥିଲେ, ଏଇଟାକୁ ଅଧିକାଂଶ ଲୋକ ବର୍ତ୍ତମାନ ମଧ୍ୟ ବୁଝିପାରୁନାହାନ୍ତି କାହିଁକି ସେ ବସ୍ତ୍ର ଧାରଣ କଲେ। କିଛି ରାଧବଂଶ ମହାରାଜଙ୍କୁ ଜଣେ ପ୍ରଶ୍ନ ପଚାରିଥିଲେ, ସେ କହିଲେ ତୁମର କ'ଣ ଅସୁବିଧା ହେଉଛି, ସେ ଯେଉଁ ବସ୍ତ୍ର ଗୋପୀମାନଙ୍କ ବସ୍ତ୍ର ଧାରଣ କରିଥିଲେ ସେଥିରେ ତୁମର କ'ଣ ଅସୁବିଧା ହେଉଛି, ଯଦି ବା ତୁମେ ଚିନ୍ତା କରୁଛ କାହିଁକି ସେ ହରଣ କଲେ, କିନ୍ତୁ ତୁମେ ତ ଚିନ୍ତା କରୁନ କାହିଁକି ସେ ଦ୍ରୌପଦୀଙ୍କୁ ଏତେ ବସ୍ତ୍ର ଦେଲେ, କୋଟି ବସ୍ତ୍ର ଦେଇ ହେଲେ ଲଜ୍ଜା କଲେ ମାରଣ, କୋଟି ବସ୍ତ୍ର ପ୍ରଦାନ କଲେ କାହିଁକି, ଏଇଟା ତ ଚିନ୍ତା କରୁନ। ତେଣୁ ସେଇଭଳି ଭାବରେ ଭଗବାନ ଏଭଳି ଭାବରେ ଯେଉଁ ସବୁ ଲୀଳା ରହିଛି, ତେଣୁ ଉପାକରଣ ବିସ୍ମିତ ହେଇଯାଉଥିଲେ, କିନ୍ତୁ ସେମାନେ ଭାବୁନଥିଲେ ଭଗବାନ ବୋଲି, ସେମାନେ ଭାବୁଥିଲେ ମେନିରେ ଦେବ ପ୍ରବର, ଇଏ କିଛି ଗୋଟେ ଦେବତା ହେଇଥିବେ, ଶ୍ରେଷ୍ଠ ଦେବତା ହେଇଥିବେ, ଦେବ ପ୍ରବର ଇନ୍ଦ୍ର ଚନ୍ଦ୍ର ଇତ୍ୟାଦି ଏମାନେ ସବୁ ଦେବତା, ଜନ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମୃତ ସ୍ତନନ୍ତି ଦିବ୍ୟ ଦେବୀ, ଏତେ ବଡ଼ ଦେବତା ହେଲେ ମଧ୍ୟ ବ୍ରହ୍ମା ହୁଅନ୍ତୁ, ବରୁଣ ହୁଅନ୍ତୁ, ଇନ୍ଦ୍ର ହୁଅନ୍ତୁ, ମରୁତ ହୁଅନ୍ତୁ, ରୁଦ୍ର ମଧ୍ୟ ହୁଅନ୍ତୁ, ଶିବଜୀ ହୁଅନ୍ତୁ, ସମସ୍ତେ ସେ ଭଗବାନଙ୍କର ଆରାଧନା କରନ୍ତି। ତେଣୁ ଏମାନେ ଭାବୁଛନ୍ତି କି ବୋଧେ ସେଇ କେହି କୃଷ୍ଣ ବଳରାମ, କୃଷ୍ଣ ରାମ ଏ ଯେଉଁ ବ୍ରଜକୁ ଆସିଛନ୍ତି, ଇଏ ବୋଧେ ଦେବତା, ଶ୍ରେଷ୍ଠ ଦେବତା ହେଇଯାଇପାରନ୍ତି, ଇନ୍ଦ୍ରଚନ୍ଦ୍ର ହେଇଯାଇପାରନ୍ତି, ଏଇଭଳି ଭାବେ ଭାବୁଛନ୍ତି। ପ୍ରକୃତ ସେମାନେ ମଧ୍ୟ ସବୁ ଦେବତା, ଭଗବାନଙ୍କର ଯେତେବେଳେ ଯାଇଥିଲେ ଦେବତାମାନେ ଯାଇଥିଲେ ଭଗବାନ ପ୍ରାର୍ଥନା କରିବା ପାଇଁ, ସେତେବେଳେ ସେ କହିଥିଲେ ଯେ ଭଗବାନ ଆସିବେ, ବସୁଦେବ ପ୍ରିୟ ସାକ୍ଷାତ ଭଗବାନ ପୁରୁଷ ପର, ତେଣୁ ଦେବତାମାନେ ଆସି ଭଗବାନ ଲୀଳାରେ ସାମିଲ ହୁଅନ୍ତୁ, ଦେବତାମାନେ ମଧ୍ୟ ଆସି ଲୀଳା କରୁଛନ୍ତି, ତେଣୁ ସେମାନେ ଯେହେତୁ ଦେବତା ସେମାନେ ଚିନ୍ତା କରୁଛନ୍ତି, ଇଏ ମଧ୍ୟ କେଉଁଠି କେଉଁଠି ଦେବତା ହେଇଥିବେ। ଅବଶ୍ୟ ଭଗବାନଙ୍କର ଲୀଳାରେ ବିଭିନ୍ନ ପ୍ରକାର ସବୁ ଭକ୍ତ ଅଛନ୍ତି, ଦେବତାମାନେ ଅଛନ୍ତି, ଭଗବାନ ଭକ୍ତ ଅଛନ୍ତି, ଭଗବତ ଧାମରୁ ସବୁ ଆସିଛନ୍ତି ସେମାନେ ବି ଅଛନ୍ତି, ବିଭିନ୍ନ ପ୍ରକାର ଭକ୍ତ ସବୁ ରହିଛନ୍ତି, ତେଣୁ ସେମାନେ ଭଗବାନଙ୍କର ଏଇ ଲୀଳାକୁ ଶୁଣି ଐଶ୍ୱର୍ଯ୍ୟ ଦେଖିକିରି ସେମାନଙ୍କର ମାଧୁର୍ଯ୍ୟତା ଶିଥିଳ ହେଉନାହିଁ। ସେମାନେ ଭାବୁନାହାନ୍ତି ତାଙ୍କର ଯେଉଁ ସମ୍ବନ୍ଧ ରହିଛି ନନ୍ଦ ମହାରାଜ କୃଷ୍ଣଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇଟାକୁ ଶୁଣିକିରି ଭଗବାନଙ୍କ ଯେଉଁ ଐଶ୍ୱର୍ଯ୍ୟ ଦେଖିକିରି ଶୁଣିକିରି ସେ ଭାବୁନାହାନ୍ତି ଭଗବାନ ବୋଲି, ନହେଲେ ସେ ତାଙ୍କ କୃଷ୍ଣଙ୍କୁ କେମିତି ପାଇବେ, କୃଷ୍ଣ ମୋର ଚପଲଟା। ଏଇଭଳି ଭାବରେ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇଟା ଶିଥିଳ ହେଉନାହିଁ। ଭଗବାନ ଯେତେ ଐଶ୍ୱର୍ଯ୍ୟ ଶ୍ରବଣ କଲେ ମଧ୍ୟ ଇଏ ହେଉଛି ଭଗବାନଙ୍କ ମାଧୁର୍ଯ୍ୟତା। ତେଣୁ ଏହିଭଳି ଭାବରେ ତଥା ପ୍ରାବର୍ତ୍ତ ପ୍ରାବୃ ସର୍ବସତ୍ଵ ସମୁଦ୍ଭବା, ଏହିଭଳି ଭାବରେ ଗ୍ରୀଷ୍ମ ଋତୁ ଚାଲିଗଲା, ସେତେବେଳେ ବର୍ଷା ଋତୁ ଆସି ପହଞ୍ଚିଗଲା। ତତଃ ତାପରେ ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସିଲା, ପ୍ରାବର୍ତ୍ତ ପ୍ରାବୃ ପ୍ରାବୃ ପାଇଁ ବର୍ଷା ଋତୁ ଆସିଗଲା। ତେଣୁ ବର୍ଷା ଋତୁରେ କ'ଣ ହେଉଛି ନା ସର୍ବସତ୍ଵ ସମୁଦ୍ଭବା, ବିଭିନ୍ନ ସବୁ ରହିଛନ୍ତି ବିଭିନ୍ନ ବୃକ୍ଷଲତା ଇତ୍ୟାଦି, ତାପରେ ବିଶ ଲକ୍ଷାଦି 20 ଲକ୍ଷ ପ୍ରକାର ଗଛଲତା ଇତ୍ୟାଦି ରହିଛନ୍ତି। ତେଣୁ ଏମାନେ ସବୁ ଗ୍ରୀଷ୍ମ ଋତୁରେ ବହୁତ ମଧ୍ୟ ସବୁ ତାଙ୍କ ପତ୍ର ଗୁଡ଼ା ହେଇଯାଉଛି, ସେମାନେ ମଧ୍ୟ ବହୁତ ମୃତ୍ୟୁବରଣ ମଧ୍ୟ କରିଯାଉଛନ୍ତି। ଯେମିତି କୁହାଯାଇଛି ବେଣୁ ଗୁର୍ମ ଇବା ନଡ଼ା, ଯଦି କୌଣସି କାରଣରୁ ବାଉଁଶ ଗଛରେ ବାଉଁଶ ମୂଳରେ ନିଆଁ ଲାଗିଗଲା, ବାଉଁଶ ବୃକ୍ଷ ସବୁ ନଷ୍ଟ ହୋଇଯିବ, କିନ୍ତୁ ପୁଣି ଯେତେବେଳେ ବର୍ଷା ହେବ ସେତେବେଳେ ପୁଣି ଗଜା ବାହାରି ପୁଣି ଜୀବନ ଉଦ୍ଭବ ହେବ, ସର୍ବସତ୍ଵ ସମୃଦ୍ଧ ହେବା, ସେମାନେ ପୁଣି ଜୀବନ ପ୍ରାପ୍ତ ହେଉଛନ୍ତି। ଯେଉଁ ଜଳକୁ ଜୀବନ ବୋଲି କୁହାଯାଉଛି ସେମାନେ ଜୀବନ ପ୍ରାପ୍ତ ହେଉଛନ୍ତି, ବହୁତ ଜୀବ ସେମାନେ ପୁଣି ତାଙ୍କର ଆରମ୍ଭ କରୁଛନ୍ତି, ଜୀବନ ଆରମ୍ଭ କରୁଛନ୍ତି। ତେଣୁ ବିଦ୍ୟୁତ ମାନର ବିଧି, ବିଦ୍ୟୁତ ପରିଧି ଅଛି ମାନେ ଟ୍ରାନ୍ସମିଶନ ପ୍ରିଣ୍ଟିଂ ଭିତରେ ଅଛି, ବିଦ୍ୟୁତ ମାନ ପରିଧି ବିଦ୍ୟୁତ ମାନ ପରିଧି ବିସ୍ଫୁର୍ଜିତ ନବସ୍ଥଳା, ଚାରିଦିଗରେ ଯେଉଁ ବର୍ଷା ଋତୁରେ ବର୍ଷା ହେଉଛି ବିଦ୍ୟୁତ ଯେତେବେଳେ ଧ୍ୱାସ୍ତ ହେଉଛି ଚାରିପଟେ ଆଲୋକିତ ହୋଇଯାଉଛି ବିଦ୍ୟୁତ ପରିଧି ବିସ୍ଫୁର୍ଜିତ ନବସ୍ଥଳା, ଏବଂ ଯେତେବେଳେ ଘଡ଼ଘଡ଼ି ମାରୁଛି ସେତେବେଳେ ମଧ୍ୟ ନଭ ଆକାଶ ଏଇ ଗଣ ଏ ଯେଉଁ ଘଡ଼ଘଡ଼ି ଶବ୍ଦରେ ନିନାଦିତ ହେଉଛି। ତେଣୁ ଏଇଭଳି ଭାବରେ ସାନ୍ଦ୍ର ନୀଳା ହୃଦୟ ବ୍ୟୋମ ସବିଦ୍ୟୁତ ସ୍ତନୈ ଅସ୍ପୃଷ୍ଟ ଜ୍ୟୋତିର ଆଚ୍ଛନ୍ନ ବ୍ରହ୍ମୈବ ଶ୍ରଗୁଣଂ ବହୁ ବ୍ରହ୍ମୈବ ଶ୍ରଗୁଣ ଶ୍ରଗୁଣ ବ୍ରହ୍ମ ନିର୍ଗୁଣ ବ୍ରହ୍ମ ବିଷୟରେ ବହୁତ କଥା ଆଲୋଚନା ହେଉଛି। ପ୍ରକୃତରେ କ'ଣ ଶ୍ରଗୁଣ ବ୍ରହ୍ମ କ'ଣ ନିର୍ଗୁଣ ବ୍ରହ୍ମ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଅର୍ଜୁନ ପଚାରିଲେ ଭଗବତ ଗୀତାର ଅଷ୍ଟମଧ୍ୟାୟ ପ୍ରଥମ ଶ୍ଳୋକରେ କିନ୍ତୁ ବ୍ରହ୍ମ ଏ ବ୍ରହ୍ମ କ'ଣ, ତେଣୁ ବ୍ରହ୍ମ ଏଭଳି ଭଗବାନ ତାର ଉତ୍ତର ଦେଇଛନ୍ତି, ଅକ୍ଷରଂ ବ୍ରହ୍ମ ପରମ, ବ୍ରହ୍ମ ହେଉଛି ଅକ୍ଷର, ଭୌତିକ ଜଗତରେ ଆମେ ଯାହା ଦେଖୁଛେ ସେସବୁ କ୍ଷର ନଷ୍ଟ ହୋଇଯାଉଛି, କିନ୍ତୁ ଏ ବ୍ରହ୍ମ ଏଭଳି ବସ୍ତୁ ଆର ନଷ୍ଟ ନାହିଁ କ୍ଷୟ ନାହିଁ, ଅକ୍ଷର ବ୍ରହ୍ମ ପରମ, ଅକ୍ଷର ତାର କ୍ଷର ନାହିଁ ତାର କ୍ଷୟ ନାହିଁ ତାର ଅକ୍ଷର ବ୍ରହ୍ମ ପରମ। ତେଣୁ ଏଇ ଯେଉଁ ବ୍ରହ୍ମ ଆମେ ସବୁ ପ୍ରକୃତିରେ ବ୍ରହ୍ମ ଏଇ ଜ୍ଞାନଟା ଶତକଡ଼ା ଅନୁସନ୍ଧାନ ଲୋକଙ୍କର ନାହିଁ, କାରଣ ସେମାନେ ଆଚ୍ଛାଦିତ ହୋଇକି ରହିଛନ୍ତି। ଯେମିତି ମେଘ ମେଘ ଆକାଶରେ ମେଘ ଆସିଗଲେ ଆକାଶର ଯେଉଁ ଉଜ୍ଜଳତା ରହିଛି ଆକାଶର ଯେଉଁ ଜ୍ୟୋତି ରହିଛି ସେ ଆଚ୍ଛନ୍ନ ହୋଇଯାଉଛି, ତାର ଉଜ୍ଜଳତା ଆଚ୍ଛନ୍ନ ହୋଇଯାଉଛି, ଦୁଶୁନାହିଁ ସେ ଉଜ୍ଜଳତା ଦୁଶୁନାହିଁ। ତେଣୁ ସେଭଳି ଭାବରେ ଏ ଯେଉଁ ବିଦ୍ୟୁତ ଏ ଯେଉଁ ଘଡ଼ଘଡ଼ି ଶବ୍ଦ ଏସବୁ ଏଇ ଯେମିତି ଆକାଶକୁ ଆଚ୍ଛନ୍ନ କରି ରଖୁଛି ସେଇଭଳି ଭାବରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଏ ବର୍ଷା ଋତୁ ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ ଏଇ ବିଭିନ୍ନ ଉଦାହରଣ ଦେଉଛନ୍ତି, ଯେଭଳି ଭାବରେ ବ୍ରହ୍ମ ସଗୁଣ ହୋଇଯାଉଛି। ସଗୁଣ କହିଲେ ଏ ଯେଉଁ ଗୁଣ ରହିଛି, ତିନୋଟି ଗୁଣ ରହିଛି, ସତ ରଜ ତମ ତିନୋଟି ଗୁଣ ରହିଛି, ଏଇ ଗୁଣରେ ଆଚ୍ଛନ୍ନ ହୋଇକି ସେ ରହୁଛି, ତାର ଯେଉଁ ପ୍ରକୃତ ଜ୍ୟୋତି ରହିଛି ତାର ଯେଉଁ ପ୍ରକୃତ ଶକ୍ତି ରହିଛି ସେ ଆଚ୍ଛନ୍ନ ହୋଇକି ରହୁଛି, ସତ୍ୱ ରଜ ତମ ଏ ତ୍ରିଗୁଣ ଭିତରେ ରହୁଛି, ସେଇଟା ତିନି ଗୁଣ ଦ୍ୱାରା ଆଚ୍ଛନ୍ନ ହୋଇକି ରହିଯାଉଛି। ତାର ପ୍ରକୃତ ଜ୍ୟୋତି ପ୍ରକୃତ ଶକ୍ତି ଲୋପ ପାଇଯାଉଛି। ସଗୁଣ ବ୍ରହ୍ମ ସେ ହେଇଯାଇଛି, ନିର୍ଗୁଣ ବ୍ରହ୍ମ ହେଇପାରି ନାହିଁ। ତେଣୁ ଏଇ ଯେଉଁ ଭଗବତ ଗୀତାରେ ତୃତୀୟ ଅଧ୍ୟାୟ ମଧ୍ୟ ଭଗବାନ ସଦା କହୁଛନ୍ତି, ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ସେଇଟା, ଯେ ଯେଉଁଭଳି ଭାବରେ ଯଥା ବହ୍ନି ଯଥା ମାନେ ଯେମିତି ଯେଉଁଭଳି ଭାବରେ ଅଗ୍ନି ଯେଉଁଭଳି ଭାବରେ ଧୂଆଁ ଦ୍ୱାରା ଆବୃତ ହୋଇଥାଏ ଏବଂ ଯେଉଁ ରହିଛି ମିରର ରହିଛି ବା ଆଇନା ରହିଛି ସେ ଧୂଳି ଦ୍ୱାରା ଯେମିତି ଆବୃତ ହୋଇଯାଇଥାଏ, ଯଥୋର ବିନା ଆବୃତ ଗର୍ଭ ତଥା ତେଣେ ତମ ଆବୃତମ ବହ୍ନି ବହ୍ନି ଦୁମେନା ବ୍ରେତେ ବହ୍ନି ଧୂଆଁ ବହ୍ନିକୁ ଆବୃତ କରି ରଖିଦେଇଥାଏ, ଅଗ୍ନିକୁ ଆବୃତ କରି ରଖିଦେଇଥାଏ। ଧୂମିନା ବ୍ରେତେ ବହ୍ନି ଯଥା ଦର୍ଶ ମଳେ ନାଚ, ଆଇନାରେ ଯଦି ମଇଳା ପଡ଼ିଗଲା ଧୂଳି ଇତ୍ୟାଦି ପଡ଼ିଗଲା ତାହେଲେ ସେଇଟା ଆବୃତ ହେଇକି ରହିଲା ଏବଂ ଯଥା ଲୁଣା ମୃତ ଗର୍ଭ ଗର୍ଭରେ ଯେମିତି ସନ୍ତାନ ରହିଥାଏ ତଥା ତେଣେ ତମ ଆବୃତମ। ତେଣୁ ଏଇଭଳି ଭାବରେ ଅର୍ଜୁନକୁ କହୁଛନ୍ତି ଭଗବାନ ଅର୍ଜୁନ, ତଥା ତେଣେ ଇଦମ୍ ଆବୃତମ, ସେଇଭଳି ଭାବରେ ଏମାନେ ସବୁ ଆବୃତ ହେଇକି ରହିଛନ୍ତି। କିଏ ସତ୍ୟଗୁଣ ଦ୍ୱାରା ଆବୃତ ହେଇକି ରହିଛି, ସେ ନିଜକୁ ବ୍ରାହ୍ମଣ ବୋଲି ଭାବୁଛି ବା ବହୁତ ଜ୍ଞାନୀ ବୋଲି ଭାବୁଛି, ଯେ କ୍ଷତ୍ରିୟ ଦ୍ୱାରା ଆବୃତ ହେଇକି ରହିଛି, କ୍ଷତ୍ରିୟ ଗୁଣ ଦ୍ୱାରା ଆବୃତ ହେଇକି ରହିଛି, ରଜଗୁଣ ଦ୍ୱାରା ଆବୃତ ହେଇକି ରହିଛି, ସେ ନିଜକୁ କ୍ଷତ୍ରିୟ ବୋଲି ଭାବୁଛି। ଏବଂ ଯେଉଁମାନେ ରଜଗୁଣ ଏବଂ ତମଗୁଣ ମିଶ୍ରିତ ଆବରଣରେ ରହିଛନ୍ତି ସେମାନେ ନିଜକୁ ବୈଶ୍ୟ ବୋଲି ଭାବୁଛନ୍ତି, ଯେଉଁମାନେ ତମଗୁଣ ଦ୍ୱାରା ଆବୃତ ହେଇକି ରହିଛନ୍ତି ସେମାନେ ନିଜକୁ ଶୂଦ୍ର ବୋଲି ଭାବୁଛନ୍ତି। ତେଣୁ ଏଇଭଳିଆ ସମସ୍ତ ସଗୁଣ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନ ଏହି ଗୁଣ ବିଷୟରେ କହୁଛନ୍ତି, ଏ ସତ୍ୱରଜ ତମ ଏଇ ତିନି ଗୁଣର କ୍ରିୟା ସବୁ ଚାଲିଛି ଏଠି। ପ୍ରକୃତି କ୍ରିୟମାଣାନି ଗୁଣୀ କର୍ମାଣି ସର୍ବସ୍ୱ ଅହଙ୍କାର ମହାତ୍ମା କର୍ତ୍ତା ଇତି ମାନ୍ୟତେ, ଏ ତ୍ରିଗୁଣର କାର୍ଯ୍ୟ ଚାଲିଛି ଗୋଟିଏ ଜଗତରେ, ଏ ଗୁଣମୟ ଜଗତରେ ତ୍ରିଗୁଣର କାର୍ଯ୍ୟ ଚାଲିଛି। ଆମେ ଯଦିଓ ଏ ଗୁଣର ଉର୍ଦ୍ଧ୍ୱରେ ତେଣୁ ଆମେ କିନ୍ତୁ ସଗୁଣ ବୋଲି ଭାବୁଛୁ, ଆମେ ଏ ଗୁଣର ଅଧୀନ ବୋଲି ଭାବୁଛୁ, ଇଏ ହେଉଛି ଅନର୍ଥ। ତେଣୁ ବ୍ୟାସଦେବ ଯେତେବେଳେ ଭଗବାନଙ୍କୁ ଧ୍ୟାନ କଲେ, ତାଙ୍କର ଗୁରୁ ନାରଦ ମୁନି ତାଙ୍କୁ ଯେତେବେଳେ ଦେଲେ, ତାଙ୍କୁ ଶିକ୍ଷା ପ୍ରଦାନ କଲେ, ଭଗବାନ ଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କର, ସେତେବେଳେ ସେ ଭକ୍ତି ଯୋଗରେ ଭଗବାନ ଧ୍ୟାନ କଲେ ଏବଂ ସେ ଦେଖିଲେ ଭଗବାନ ଦର୍ଶନ କଲେ, କିଭଳି ଦର୍ଶନ କଲେ, ଆବଶ୍ୟକ ପୁରୁଷଙ୍କ ପୂର୍ଣ୍ଣ ମାୟା ତଦପାଶ୍ରୟମ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ମଳେ ଆବଶ୍ୟକ ପୁରୁଷଙ୍କ ପୂର୍ଣ୍ଣ ମାୟା ତଦପାଶ୍ରୟମ। ଭକ୍ତି ଯୋଗରେ ଭଗବାନଙ୍କର ଧ୍ୟାନ କରୁଥିଲେ ସେତେବେଳେ ସେ ଦେଖିଲେ ଭଗବାନ ପରମ ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ, ପୁରୁଷଙ୍କ ପୂର୍ଣ୍ଣ କିଭଳି ଦର୍ଶନ କଲେ ନା ମାୟାମତେ ତଦପାଶ୍ରୟମ, ତାଙ୍କର ପଛପଟେ ମାୟାଦେବୀଙ୍କୁ ଦର୍ଶନ କଲେ, ଏଇ ସଗୁଣ ଏ ଗୁଣକୁ ଦର୍ଶନ କଲେ ମାୟାଦେବୀ ସତ୍ୱରଜ ତମ ତ୍ରିଗୁଣମୟୀ ମାୟା। ସେ ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ, ସେ ମାୟାଦେବୀ କିଭଳି ଭାବରେ ନା ଏ ଯେଉଁ ଆତ୍ମାକୁ ସେ ଆବୃତ କରି ରଖୁଛନ୍ତି, ଯାହା ସମ୍ମୋହିତ ସମସ୍ତଙ୍କୁ ସମ୍ମୋହିତ କରି ରଖୁଛନ୍ତି ଆତ୍ମାନ ତ୍ରିଗୁଣାତ୍ମକମ ପରୋପି ମନୋଦିନାର୍ଥଂ, ଯଦିଓ ଆତ୍ମା ବା ଏ ବ୍ରହ୍ମ ହେଉଛି ଉନ୍ନତର ଶକ୍ତି ଭଗବାନଙ୍କର, କିନ୍ତୁ ତଥାପି ସେ ନିଜକୁ ଏଇ ମାୟାର ଅଧୀନରେ ଭାବୁଛି, ଇଏ ହେଉଛି ଅନର୍ଥ, ଇଏ ହେଉଛି ଅନର୍ଥ। ଚାରି ପ୍ରକାର ଅନର୍ଥ ବିଷୟ କୁହାଯାଇଛି କୃଷ୍ଣ ଚତୁର୍ଥରେ କହିଛନ୍ତି। ତେଣୁ ଏଇ ଅନର୍ଥକୁ କେମିତି ଦୂର କରାଯିବ, ଇଏ ହେଉଛି ଭବରୋଗ। ତେଣୁ ଏଇ ଭବରୋଗକୁ ବ୍ୟାସଦେବ ଯେମିତି ଜଣେ ବୈଦ୍ୟ ସେ ଦର୍ଶନ କରୁଛନ୍ତି, ଆର ଏଇ ରୋଗ ହେଇଛି, ତେଣୁକରି ସେ ଔଷଧ ଦେଉଛନ୍ତି, ଭବରୋଗର ଔଷଧ ଦେଉଛନ୍ତି। କ'ଣ ନା ଅନର୍ଥ ସାକ୍ଷାତ ଯୋଗ ମଦକ୍ଷେ ଲୋକସ୍ୟ ଆଜାନ୍ତ ବିଦ୍ୱାନ ଚକ୍ରି ସାଧୁ ସଂଗୀତା, ଲୋକମାନେ ଜାଣିନାହାନ୍ତି ସେମାନେ ଭବରୋଗରେ ଅଛନ୍ତି ବୋଲି ଲୋକମାନେ ଜାଣିନାହାନ୍ତି, ଆଉ ଔଷଧ କ'ଣ ସେମାନେ ନେବେ, କାହାକୁ ବୁଝିବେ ଔଷଧ ପାଇଁ। ଯିଏ ଜାଣୁଛି ପ୍ରକୃତରେ ସେ ଭବରୋଗୀ, ସେତେବେଳେ ସେ ଯାଉଛି ଜଣେ ସାଧୁ ବୈଦ୍ୟଙ୍କ ପାଖକୁ ଯାଉଛି, କେ ଆମି କେଣେ ଆମା ଯାହାରେ ତା ପତ୍ର ଏହା ନାହିଁ ଜାଣି କେମାନେ ଗୀତ ହଏ ସନାତନ ଗୋସ୍ୱାମୀ, ସେ ଜାଣିପାରିଲେ ତାଙ୍କର ଭବରୋଗ, ଜାଣିପାରିଲି ମୋର ଭୟ ରୋଗ ହେଇଛି, କାହିଁକି ମୁଁ ନ ଜାଣି ମଧ୍ୟ କାହିଁକି ମୋତେ ତ୍ରିତାପ ଦଣ୍ଡିତ କରୁଛି। ତେଣୁ ବ୍ୟାସଦେବ ଲୋକମାନେ ଜାଣିନାହାନ୍ତି କଥା, ଲୋକ ସେ ଅଜାଣତ ବିଦ୍ୱାନ ଚକ୍ରେ ସାହାଯ୍ୟ ସଂହିତା ବ୍ୟାସଦେବ ବିଦ୍ୱାନ ଭଗବାନ ପାଖରେ ଅବତାର, ସେ ଏହି ସାତକ ସଂହିତା ଏ ଭାଗବତ ରଚନା କଲେ, ଯାହାକୁ ଶୁଣିବା ମାତ୍ରେ ଯଶ୍ୟାମ ଭାଇ ସୁଏ ମାଣାୟା ପୂର୍ଣ୍ଣ ଭାବରେ ଶୁଣିଛନ୍ତି ଯେଉଁମାନେ ତାଙ୍କ କଥା ଛାଡ଼ନ୍ତି, ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ସୁଏ ମାଣାୟା କୃଷ୍ଣ ପରମ ପୁରୁଷ, ଯେଉଁ ପୂର୍ଣ୍ଣ ପୁରୁଷଙ୍କୁ ଦେଖିଥିଲେ ସେ ହେଉଛନ୍ତି କୃଷ୍ଣ, ସେଇ ପରମ ପୁରୁଷଙ୍କ ପାଖରେ ଭକ୍ତି ରୂପ ଦେଇ ତାଙ୍କ ପ୍ରତି ଭକ୍ତି ଆସିବ। ଏବଂ ଭକ୍ତିର ଯେଉଁ ମୁଖ୍ୟ ଲକ୍ଷଣ ରହିଛି ପ୍ରେମ ସେଟା ଆସିବ, କିନ୍ତୁ ଯେଉଁ ଗୌଣ ଲକ୍ଷଣ ରହିଛି ଶୋକ ମୋହ ଭୟ ଚାଲିଯିବ, ଶୋକ ମୋହ ଭୟ ପାହା ଭକ୍ତିରେ ଗୌଣ ଲକ୍ଷଣ, ଶୋକ ମୋହ ଭୟ ଚାଲିଯିବ। ଯେଉଁମାନେ ସଗୁଣରେ ଅଛନ୍ତି ତାଙ୍କର ଏଇ ଶୋକ ମୋହ ଭୟ ରହୁଛି, ଶୋକ ରହୁଛି ଅତୀତ ପାଇଁ, ଯେଉଁ କିଛି ଥିଲା କିଛି ଯଦି ଚାଲିଗଲା ସେଥିପାଇଁ ଶୋକ ହେଉଛି, ଭୟ ହେଉଛି ଭବିଷ୍ୟତ ପାଇଁ, ମୋହ ହେଉଛି ବର୍ତ୍ତମାନ ପାଇଁ। ତେଣୁ ଏହିଭଳି ଭାବରେ ସଗୁଣ ବ୍ରହ୍ମ ଏହିଭଳି ଭାବରେ ଆଚ୍ଛାଦିତ ହେଇକିରି ଏହିଭଳି ଭାବରେ କଷ୍ଟପ୍ରାପ୍ତ ହେଉଛି ସଗୁଣ ବ୍ରହ୍ମ। ତେଣୁ ସଗୁଣ ବ୍ରହ୍ମ କେମିତି ନିର୍ଗୁଣ ହେବ ଏଇଟା ହେଉଛି ଆମର ଲକ୍ଷ୍ୟ ହେବା କଥା। ଅର୍ଜୁନ ପଚାରିଲେ କେହି କେହି ତ୍ରିଗୁଣା ନେତା ନଚେତ ଭଗବତୀ ପ୍ରଭୁ କିମାଚାର କଥା ଚେତା ତ୍ରିଗୁଣା ନଦୀ ବର୍ତ୍ତତେ, ଏଇ ତ୍ରିଗୁଣରେ ତ ସମସ୍ତେ ରହିଛନ୍ତି। ତେଣୁ ମୋର କହିବା କଥା ଥିଲା ଭଗବାନ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଦ୍ୱିତୀୟ ଅଧ୍ୟାୟରେ କହିଲେ ତ୍ରୈଗୁଣ୍ୟ ବିଷୟ ବେଦ ନିସ୍ତ୍ରୈଗୁଣ ବ୍ୟବହାର୍ଜନ, ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଗୁଣ ବିଷୟରେ କହି ଚାଲିଛନ୍ତି, ଗୁଣ ବିଷୟରେ ଭୌତିକ ଜଗତରେ ଗୁଣ ରହିଛି। ତେଣୁ ଆଉ ଅନ୍ତିମରେ ଗୋଟିଏ ଶ୍ଳୋକରେ ସେଟା କହିଦେଲେ ମୁଁ ଆଉ ବର୍ଣ୍ଣନା କରିପାରିବି ନାହିଁ ଏତେ ଗୁଣ ବିଷୟରେ। ନ ତଦସ୍ତ୍ରୀ ପୃଥିବ୍ୟାଂ ବା ଦେବୀ ଦେବୀ ଶୁଭା ପୁନଃ ସତ୍ୟମ ପ୍ରକୃତି ଯାଇ ମୁକ୍ତି ଦେବୀ ସେ ଆଦି ଦ୍ୱିଗୁଣେ, ଦେବଲୋକଠୁ ଆରମ୍ଭ କରି ସମସ୍ତ ସ୍ଥାନରେ ଏଇ ତ୍ରିଗୁଣ ରହିଛି, ସମସ୍ତେ ସଗୁଣ ବ୍ରହ୍ମ ହେଇକି ରହିଛନ୍ତି। ତେଣୁ ଆରମ୍ଭ ତୁମକୁ କେତେ ବର୍ଣ୍ଣନା କରିବି ଏ ଗୁଣ ବିଷୟରେ, କେହି ଏମିତି ନାହାନ୍ତି ଯେ ତ୍ରିଗୁଣରେ ମୁକ୍ତ ରହିଛନ୍ତି, ସମସ୍ତେ ସଗୁଣରେ ରହିଛନ୍ତି। କିନ୍ତୁ ଏଇ ସଗୁଣରୁ ନିର୍ଗୁଣକୁ ଯିବା ଇଏ ହେଉଛି ମାନବ ଜନ୍ମରେ ଇଏ ଆମର କର୍ତ୍ତବ୍ୟ। ଏଇଟା ମାନବ ଜନ୍ମ ଗୋଟେ ଉନ୍ନତ ଜନ୍ମ ପ୍ରାପ୍ତ ହେଇଛେ, ଆମେ ଆଉ ସଗୁଣ ହେଇକି ରହିବା ନାହିଁ, ଆମେ ନିର୍ଗୁଣ ଅବସ୍ଥା ପ୍ରାପ୍ତ ହେବା, ଇଏ ହେଉଛି ମାନବ ଜନ୍ମର ଲକ୍ଷ୍ୟ। ମୁଁ ସୁଖଦେବ ସ୍ୱାମୀ ଏଇ ବର୍ଷା ଋତୁ ମାଧ୍ୟମରେ ମଧ୍ୟ ଉପାଦରେ ସୂଚନା ଦେଉଛନ୍ତି କେମିତି ଆମେ ସଗୁଣ ହେଇକି ରହିଛେ, ସେଥିପାଇଁ ସେ ଦୁଃଖ କରୁଛନ୍ତି। ଆମର କେତେ ଶକ୍ତି ରହିଛି, ଆମେ ହେଉଛୁ ନିର୍ଗୁଣ ବ୍ରହ୍ମ, ଆମେ କିନ୍ତୁ ସଗୁଣ ହେଇଯାଇଛେ। ଯେଉଁଭଳି ଭାବରେ ଆକାଶର ଜ୍ୟୋତି ଏଇ ବିଦ୍ୟୁତ ଦ୍ୱାରା ବା ମେଘ ଦ୍ୱାରା ବା ଯେଉଁ ଘଡ଼ଘଡ଼ି ଦ୍ୱାରା ଆବୃତ ହେଇକି ରହୁଛି, ତେଣୁ ସେଇଭଳି ଭାବରେ ଆମେ ଯଦି ନିର୍ଗୁଣ ବ୍ରହ୍ମ କିନ୍ତୁ ସଗୁଣ ହେଇଯାଇଛେ। ସୁଖଦେବ ଗୋସ୍ୱାମୀ କହିକିରି ଚିନ୍ତା କରି ମନଦୁଃଖ କରୁଛନ୍ତି, ମନଦୁଃଖ କରୁଛନ୍ତି ଆମ ପାଇଁ। ସାଧୁମାନେ ପରଦୁଃଖେ ଦୁଃଖୀ, ପରଦୁଃଖ ଦେଖି ସେ ଦୁଃଖ ପ୍ରାପ୍ତ ହୁଅନ୍ତି, ତାଙ୍କର କୌଣସି ଦୁଃଖ ନାହିଁ। ତେଣୁ ଆମେ କେମିତି ଉଦ୍ଧାର ହେବା କରିକି ମହାରାଜ ସେଥିପାଇଁ ପ୍ରଶ୍ନ ପଚାରୁଛନ୍ତି, ଜୀବମାନେ କେମିତି ଉଦ୍ଧାର ହେବେ, ଅର୍ଜୁନ ଭଗବାନ ସେଥିପାଇଁ ପ୍ରଶ୍ନ ପଚାରୁଛନ୍ତି, କେମିତି ଏଇ ତ୍ରିଗୁଣା ନେତା ନଥିତ ଭଗବତୀ ପ୍ରଭୁ କିଭଳି ଭାବରେ ଜଣେ ଏଇ ତ୍ରିଗୁଣରୁ ସଗୁଣରୁ ତ୍ରିଗୁଣକୁ ଯିବ, କିମାଚାର କଥା ଚେହେ ତା ତ୍ରିଗୁଣ ନଥି ବର୍ତ୍ତତେ, ତ୍ରିଗୁଣକୁ ପାର ହେବା ପାଇଁ କ'ଣ ସେ ଆଚରଣ କରିବ, କିଭଳି ଭାବରେ ସେ ହେବ। ତେଣୁ ଏଇ ସଗୁଣରୁ ନିର୍ଗୁଣ ବ୍ରହ୍ମ କେମିତି ଆମେ ଯିବା, ନିର୍ଗୁଣ ବ୍ରହ୍ମ କେମିତି ହେବା, ସେଥିପାଇଁ ସବୁ ଉପାୟ ରହିଛି। ଯେମିତି ଆମେ କହିଲେ ଜଣେ କେବଳ ଭାଗବତ ଅଧ୍ୟୟନ କଲା ମଧ୍ୟ ଅନର୍ଥ ପଶମ ସାକ୍ଷାତ ଯେଉଁ ରହିଛି, ଏ ଯେଉଁ ବିଭିନ୍ନ ପ୍ରକାର ଅନର୍ଥ ରହିଛି ସେ ହେଉଛି ଅନର୍ଥ ପଶମ ସାକ୍ଷାତ। ଏଇ ଯେଉଁ ଭାଗବତ ଅଧ୍ୟୟନ କଲା ମାତ୍ରେ ଏସବୁ ଅନର୍ଥରୁ ଆମେ ଦୂର ହେଇଯାଇପାରିବା। ଯଦି ନିତ୍ୟ ଭାଗବତ ସେ ଭୟା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭକ୍ତି ନୈଷ୍ଠିକି, ଏ ଯେଉଁ ଅନର୍ଥ ରହିଛି ଏ ଅନର୍ଥ ଦୂର ନହେଲେ ମଧ୍ୟ କିଛି କିଛି ମାତ୍ରାରେ ଯଦି ଜଣେ ଦୂର ହେଉଛି କିଛି କିଛି ମାତ୍ରାରେ, ନଷ୍ଟ ପ୍ରାୟ ସେ ଅଭଦ୍ରେଶ ଏ ଅନର୍ଥ ବା ଅଭଦ୍ର ଏ ପୂର୍ଣ୍ଣ ଭାବରେ ଯିବ ନାହିଁ, ପୂର୍ଣ୍ଣ ଭାବରେ ଗଲେ ଅଲଗା କଥା, କିନ୍ତୁ କିଛି କିଛି ପରିମାଣରେ ଦୂର ହେଉଛି ଆମେ କିଛି ଭାଗବତ ଶ୍ରବଣ କରୁଛେ, ଗୁରୁଦେବଙ୍କ ସେବା କରୁଛେ, ଗ୍ରନ୍ଥ ଭାଗବତ ଭକ୍ତ ଭାଗବତଙ୍କ ସେବା କରୁଛେ, ତାହେଲେ ଯେତିକି ଆମେ ସେବା କରୁଥିବା ସେତିକି ଆମର ଏ ଅନର୍ଥ ବା ଏଇ ଯେଉଁ ଅଭଦ୍ର ରହିଛି ଏସବୁ ଦୂର ହେଉଛି, ନଷ୍ଟ ହେଉଥିବ। ତ ନଷ୍ଟ ପ୍ରାୟଶ ଅଭଦ୍ରେଶ, ପ୍ରାୟଶ ଶବ୍ଦ ବ୍ୟବହାର କଲେ ସୁଖଦେବ ଗୋସ୍ୱାମୀ, ଏଇଟା ଅବଶ୍ୟ ସୁଖଦେବ ଗୋସ୍ୱାମୀ କହିଛନ୍ତି ନଷ୍ଟ ପ୍ରାୟଶ। ପୂର୍ଣ୍ଣଭାବେ ନଷ୍ଟ ନହେଲେ ମଧ୍ୟ କିଛି ଚିନ୍ତା ନାହିଁ, ନଷ୍ଟ ପ୍ରାୟଶ ଅଭଦ୍ରେଶ, ନଷ୍ଟ ପ୍ରାୟ ଭଳିଆ ରହୁଛି କିନ୍ତୁ ନଷ୍ଟ ହେଇନି, ନଷ୍ଟ ପ୍ରାୟଶ ଅଭଦ୍ରେଶ କେମିତି ହବ ନା ନିତ୍ୟମ ଭାଗବତ ସେବା, ପ୍ରତିଦିନ ଆମେ ଭାଗବତ ଶ୍ରବଣ କରିବା, ଗୁରୁଦେବଙ୍କ ସେବା କରିବା, ଗ୍ରନ୍ଥ ଭାଗବତ ଭକ୍ତ ଭାଗବତଙ୍କ ସେବା କଲେ ନଷ୍ଟ ପ୍ରାୟଶ ଅଭଦ୍ରେଶ ନିତ୍ୟମ ଭାଗବତୀ ଉତ୍ତମ ଶ୍ଳୋକେ ଭଗବାନ ଯିଏକି ତାଙ୍କୁ କୁହାଯାଏ ସେ ଯୋଗୁଁ ଉଦ୍ଗତ ତମ ଦଶ ଭଗବାନ ହେଉଛି ଉତ୍ତମ ଶ୍ଲୋକ, ଭଗବାନ ଦଶ ସବୁବେଳେ ପାଇଁ ରହିଛି ଭଗବାନ ଶ୍ଳୋକ କରିବ ଅର୍ଥମନ୍ତ୍ରୀ ରହୁଛି ଦଶ ବା ଉନ୍ନତ ଶ୍ଳୋକରେ ଯିଏ କୀର୍ତ୍ତିତ ହୁଅନ୍ତି ସେ ଭଗବାନ ଉତ୍ତମ ଶ୍ଳୋକ, ତାଙ୍କ ପ୍ରତି ଭକ୍ତି ଉତ୍ପ୍ରଦତି ଭକ୍ତି ଆସିବ, ଭକ୍ତିଟା ଏ ଭୌତିକ ଜଗତରେ ନୁହଁ କିନ୍ତୁ ଏହିଭଳି ଭାବରେ ଯଦି ଆମେ ଭଗବାନଙ୍କର ଏବଂ ଗ୍ରନ୍ଥ ଭାଗବତ ଭକ୍ତ ଭାଗବତ ସେବାରେ ରତ ରହିବା ତାହେଲେ ଆମର ଅଭଦ୍ର ନଷ୍ଟ ନହେଲେ ମଧ୍ୟ, ଅନର୍ଥ ନଷ୍ଟ ନହେଲେ ମଧ୍ୟ, ପୂର୍ଣ୍ଣ ଭାବରେ ନଷ୍ଟ ନହେଲେ ମଧ୍ୟ, ଯେତିକି ଯେତିକି ନଷ୍ଟ ହେଉଥିବ ସେତିକି ସେତିକି ଆମର ଭକ୍ତି ଆସୁଥିବ, ଭକ୍ତି ଉତ୍ପ୍ରଦଂଶ ଏବଂ ନଷ୍ଟ ପ୍ରାୟଶ ଅଭଦ୍ରେଶ ନିତ୍ୟମ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତି ଭକ୍ତି ନୈଷ୍ଠିକି ନିଷ୍ଠା ଆସିବ। ଏସବୁ ବିଭିନ୍ନ ସ୍ତର ରହିଛି, ରୂପ ଗୋସ୍ୱାମୀ ଭକ୍ତିର ସାମଗ୍ରୀ ବର୍ଣ୍ଣନା କରିଛନ୍ତି, ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଭଜନ କ୍ରିୟା ନର୍ତ୍ତ ନିବୃତ୍ତି ସାତ୍, ତାହାପରେ ନିଷ୍ଠା ଆସିବ, ଇଏ ହେଉଛି ନିଷ୍ଠା ସ୍ତର, ଅନର୍ଥ ନିବୃତ୍ତି ହେଲେ ନିଷ୍ଠା ସ୍ତର ଆସିବ। ତେଣୁ ନିଷ୍ଠା ସ୍ତର ଯଦି ଆମେ ଉନ୍ନତି ଯାଉଥିବା ରୁଚି ଆସକ୍ତି ଭାବ ଇତ୍ୟାଦି, ତେଣୁ ସେହି ବର୍ଷରେ ଆମେ ଭକ୍ତି ମାର୍ଗରେ ଅଗ୍ରସର ହେଉଥିବା, ସଗୁଣରୁ ନିର୍ଗୁଣ ଭାବକୁ ଯାଉଥିବା, ନିର୍ଗୁଣ ସ୍ତରକୁ ଯାଉଥିବା ଏବଂ ନିର୍ଗୁଣ ସ୍ତର ଗଲେ ମଧ୍ୟ ଯେ ଆମେ ଅନ୍ତିମ ସ୍ତର ପାଇଗଲେ ତା ନୁହଁ, ନିର୍ଗୁଣ ସ୍ତର ହେଉଛି ଭକ୍ତିର ପ୍ଲାଟଫର୍ମ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟ ଯେଉଁ ଭଗବାନ କହିଛନ୍ତି, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ଶୌଚ ଦିନ କାଙ୍କଟି ସମାଜ ସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତେ ପରାମ। ଇଏ ହେଉଛି ଭକ୍ତି ଆରମ୍ଭ ହେବ କେଉଁଠୁ ନା, ଏଇଟା ତ ନିର୍ଗୁଣ ସ୍ତରକୁ ଯିବା ସେତେବେଳେ ଭକ୍ତି ଆରମ୍ଭ ହେବ, ଦିସ୍ ଇଜ୍ ଦ ପ୍ଲାଟଫର୍ମ ପ୍ରବନ୍ଧ କହିଛନ୍ତି। ତେଣୁ ସଗୁଣ ବର୍ଣ୍ଣ ଯେତେବେଳେ ଆମେ ଅଛେ ଏଇ ଯେଉଁ ଭକ୍ତି ଆଚରଣ କରୁଛେ ଏଇଟା ଶୁଦ୍ଧ ଭକ୍ତି ନୁହଁ, ଇଏ ହେଉଛି ଗୁଣମୟ ଭକ୍ତି, ପ୍ରାକୃତ ସଭକ୍ତ ପ୍ରାକୃତ ସ୍ମୃତ, ସେ ହେଉଛି ପ୍ରାକୃତ ଭକ୍ତ ବା ଗୁଣରେ ଅଛି ସେ ଭକ୍ତ। କିନ୍ତୁ ଯଦି ଏହି ଭକ୍ତି ଆଚରଣ କରିବେ, ଏଭଳି ଭାବରେ ସେ କାର୍ଯ୍ୟ କରିବେ, ତାହେଲେ ସଗୁଣରୁ ନିର୍ଗୁଣ କର୍ମ ସେ ପ୍ରାପ୍ତ ହେବେ, କିନ୍ତୁ ତାଙ୍କର ପ୍ରକୃତ ଅବସ୍ଥା ତାଙ୍କର ଯେଉଁ ମୂଳ ଅବସ୍ଥା ସେଇଟା ସେ ପ୍ରାପ୍ତ ହେବେ, ନିର୍ଗୁଣ ଅବସ୍ଥା ପ୍ରାପ୍ତ ହେବେ। ତେଣୁ ସୁଖଦେବ ଗୋସ୍ୱାମୀ ବର୍ଷା ଋତୁରେ ବର୍ଣ୍ଣନା କଲେ ମଧ୍ୟ ଯେତେବେଳେ ସେ ଜୀବମାନଙ୍କ ପାଇଁ ଦୁଃଖରେ କଥା କହୁଛନ୍ତି, ସଗୁଣ ସଗୁଣ ଅବସ୍ଥା ରହିଯାଇଛି, ଜୀବ ତାର ପ୍ରକୃତ ଶକ୍ତିକୁ ହରାଇ ବସିଛି, ପ୍ରକୃତ ଯେଉଁ ରହିଛି ତାର ଜ୍ୟୋତି ରହିଛି ହରାଇ ବସିଛି, ସଗୁଣ ହେଇଯାଇଛି ସେ। ତେଣୁ ଏଭଳି ଭାବରେ ବର୍ଷା ଋତୁରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ ଏଭଳି ଭାବରେ ବିଭିନ୍ନ ପ୍ରକାର ଉପାଦେୟ ଜ୍ଞାନ ଦେଉଛନ୍ତି, ଯେଉଁଟା ଆମେ ଗ୍ରହଣ କରିବା କଥା ଆଉ କେତୋଟି ହେୟ ଗୋଟେ ତ୍ୟାଗ କରିବା କଥା, କେତୋଟି ଆମେ ଗ୍ରହଣ କରିବା କଥା କେତୋଟି ଯେଉଁ ରହିଛି କ'ଣ ଉଦାହରଣ ସବୁ ରହିଛି ସେଟାକୁ ଆମେ ଗ୍ରହଣ କରିବା କଥା, ଆଉ କେଉଁଠି ଉଦାହରଣ ଦିଆଯିବ ସେଟାକୁ ଆମେ ତ୍ୟାଗ କରିବା କଥା ବର୍ଷା ଋତୁରେ ଏବଂ ଶରତ ଋତୁର ବର୍ଣ୍ଣନାରେ ସେ କୁହାଯିବ। ଆମ କଥା ଗୋଟେ ବିଶ୍ରାମ ଦେବା, ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଜୟ ଗୋପାନନ୍ଦେ, ଜୟ ଶ୍ରୀ ଗୋପାଳ।
ଜଳ ଉଦ୍ଦେଖ୍ୟତା
ମାନେ ସେ ଯୋଉ ପଲମ ଯେତେବେଳେ ପଡ଼ିଯାଉଛି